ଦ୍ୱିତୀୟ ରାଜାବଳୀ ଅଧ୍ୟାୟ ଛଅ। ଏକ ସମୟରେ ଭବିଷ୍ୟତ ବକ୍ତାଗଣର ପୁତ୍ରମାନେ ଇଲିସାଙ୍କୁ କହିଲେ, ଏବେ ଦେଖନ୍ତୁ, ଆମ୍ଭେମାନେ ଆପଣଙ୍କ ସମ୍ମୁଖରେ ଏହି ଯେଉଁ ସ୍ଥାନରେ ବାସ କରୁଅଛୁ ତାହା ଆମ୍ଭମାନଙ୍କ ପାଇଁ ସଂକୀର୍ଣ୍ଣ। ଆମ୍ଭେମାନେ ବିନୟ କରୁଅଛୁ, ଆମ୍ଭେମାନେ ଜର୍ଦ୍ଦନକୁ ଯାଇ ପ୍ରତିଜଣ ସେଠାରୁ ଏକ ଏକ କଢ଼ିକାଠ ନେଇ ଆପଣମାନଙ୍କ ବସତି ନିମନ୍ତେ ସେଠାରେ ଏକ ସ୍ଥାନ ନିର୍ମାଣ କରୁ। ଏଥିରେ ସେ ଉତ୍ତର ଦେଲେ, ତୁମେମାନେ ଯାଅ। ତହୁଁ ଜଣେ କହିଲା, ବିନୟ କରୁଅଛି, ଆପଣ ଅନୁଗ୍ରହ କରି ଆପଣା ଦାସମାନଙ୍କ ସଙ୍ଗରେ ଚାଲନ୍ତୁ। ଏଥିରେ ସେ ଉତ୍ତର ଦେଲେ, ମୁଁ ଯିବି। ତହୁଁ ସେମାନଙ୍କ ସଙ୍ଗରେ ଗଲେ। ପୁଣି ସେମାନେ ଜର୍ଦ୍ଦନରେ ଉପସ୍ଥିତ ହୁଅନ୍ତେ କାଠ କାଟିଲେ, ମାତ୍ର ଜଣେ କଡ଼ିକାଠ କାଟୁ କାଟୁ କୁରାଡ଼ି ଲୁହା ଜଳରେ ପଡ଼ିଗଲା। ତହିଁରେ ସେ ଡକା ଛାଡ଼ି କହିଲା, ହାଏ ମୋ ପ୍ରଭୋ, ତାହା ତ ଉଦ୍ଧାରୀ ବସ୍ତୁ। ଏଥିରେ ପରମେଶ୍ୱରଙ୍କ ଲୋକ କହିଲେ, ତାହା କେଉଁ ସ୍ଥାନରେ ପଡ଼ିଲା? ତହୁଁ ସେ ତାଙ୍କୁ ସେହି ସ୍ଥାନ ଦେଖାଇଦେଲା। ତହିଁରେ ଇଲିସାଏ ଖଣ୍ଡେ କାଠ କାଟି ସେଠାରେ ପକାଇ ଲୁହାକୁ ଭସାଇଲେ, ଆଉ ସେ କହିଲେ, ତୁମ୍ଭେ ତାହା ଉଠାଇ ନିଅ। ତହୁଁ ସେ ହାତ ବଢ଼ାଇ ତାହା ନେଲା। ଥରେ ଅରାମର ରାଜା ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରୁଥିଲା, ମାତ୍ର ସେ ଯେତେବେଳେ ଆପଣା ଦାସମାନଙ୍କ ସହିତ ମନ୍ତ୍ରଣା କରି କହେ, ଏହି ସ୍ଥାନରେ ମୋହର ଛାଉଣି ହେବ, ସେତେବେଳେ ପରମେଶ୍ୱରଙ୍କ ଲୋକ ଇସ୍ରାଏଲର ରାଜାଙ୍କ ନିକଟକୁ କହି ପଠାନ୍ତି, ସାବଧାନ, ତୁମ୍ଭେ ସେହି ସ୍ଥାନ ଦେଇ ଯିବ ନାହିଁ, କାରଣ ଅରାମ୍ୟମାନେ ସେହି ସ୍ଥାନକୁ ଓହ୍ଲାଇ ଆସୁଅଛନ୍ତି। ତହିଁରେ ପରମେଶ୍ୱରଙ୍କ ଲୋକ ଯେଉଁ ସ୍ଥାନ ବିଷୟ ଜଣାଇ ସତର୍କ କରାଇଥାନ୍ତି, ଇସ୍ରାଏଲର ରାଜା ସେହି ସ୍ଥାନକୁ ଲୋକ ପଠାନ୍ତି। ଏହି ରୂପେ ସେ ଥରେ କି ଦୁଇଥର ନୁହେଁ ସେ ସ୍ଥାନରେ ଆପଣାକୁ ରକ୍ଷା କଲେ। ପୁଣି ଏଥିଲାଗି ଅରାମ୍ୟ ରାଜାର ହୃଦୟ ଅତି ବ୍ୟସ୍ତ ହେଲା, ଏଣୁ ସେ ଆପଣା ଦାସମାନଙ୍କୁ ଡାକି ସେମାନଙ୍କୁ କହିଲା, ଆମ୍ଭମାନଙ୍କ ମଧ୍ୟରୁ କିଏ ଇସ୍ରାଏଲର ରାଜାର ସପକ୍ଷ, ଏହା କ'ଣ ତୁମେମାନେ ମୋତେ ଜଣାଇବ ନାହିଁ? ଏଥିରେ ତାହାର ଦାସମାନଙ୍କ ମଧ୍ୟରୁ ଜଣେ କହିଲା, ନା ହେ ମୋ ପ୍ରଭୋ ମହାରାଜ, ମାତ୍ର ଆପଣ ନିଜ ଶୟନ ଗୃହରେ ଯାହା ଯାହା କହନ୍ତି ସେସବୁ କଥା ଇସ୍ରାଏଲର ମଧ୍ୟବର୍ତ୍ତୀ ଇଲିସାଏ ଭବିଷ୍ୟତ ବକ୍ତା ଇସ୍ରାଏଲର ରାଜାକୁ ଜଣାଏ। ତହୁଁ ସେ କହିଲା, ଯାଇ ଦେଖ ସେ କେଉଁଠାରେ ଅଛି, ତହିଁରେ ମୁଁ ଲୋକ ପଠାଇ ତାହାକୁ ଆଣିବି। ଏଉତାରେ ତାହାକୁ ସମ୍ବାଦ ଦିଆଗଲା ଯେ ଦେଖନ୍ତୁ, ସେ ଦୋଥନରେ ଅଛି, ଏହେତୁ ସେ ସ୍ଥାନକୁ ଅଶ୍ୱଗଣ ଓ ରଥ ଓ ମହାସୈନ୍ୟ ଦଳ ପଠାଇଲା। ପୁଣି ସେମାନେ ରାତ୍ରିରେ ଆସି ନଗରର ଚତୁର୍ଦ୍ଦିଗ ବେଷ୍ଟନ କଲେ। ଏଥିରେ ପରମେଶ୍ୱରଙ୍କ ଲୋକଙ୍କ ସେବକ ପ୍ରଭାତରେ ଉଠି ବାହାରକୁ ଯାଆନ୍ତେ, ଦେଖ ଏକ ସୈନ୍ୟଦଳ ଅଶ୍ୱ ଓ ରଥ ସହିତ ନଗରର ଚତୁର୍ଦ୍ଦିଗ ବେଷ୍ଟନ କରିଅଛନ୍ତି। ତହୁଁ ତାଙ୍କର ଦାସ ତାଙ୍କୁ କହିଲା, ହାୟ ମୋହର ପ୍ରଭୋ, ଆମ୍ଭେମାନେ କ'ଣ କରିବା? ତହିଁରେ ସେ ଉତ୍ତର କଲେ, ଭୟ କର ନାହିଁ, କାରଣ ସେମାନଙ୍କ ସଙ୍ଗୀଗଣ ଅପେକ୍ଷା ଆମ୍ଭମାନଙ୍କ ସଙ୍ଗୀଗଣ ଅଧିକ। ପୁଣି ଇଲିସାୟ ପ୍ରାର୍ଥନା କରି କହିଲେ, ହେ ସଦାପ୍ରଭୁ, ମୁଁ ବିନୟ କରୁଅଛି, ସେ ଯେପରି ଦେଖିପାରିବ ଏଥିପାଇଁ ତାହାର ଚକ୍ଷୁ ମୁକ୍ତ କର। ପୁଣି ସଦାପ୍ରଭୁ ସେହି ଯୁବାଲୋକର ଚକ୍ଷୁ ମୁକ୍ତ କଲେ, ଆଉ ସେ ଦେଖିଲା। ପୁଣି ଦେଖ, ପର୍ବତ ଇଲିସାୟଙ୍କ ଚତୁର୍ଦ୍ଦିଗରେ ଅଗ୍ନିମୟ ଅଶ୍ୱ ଓ ରଥରେ ପରିପୂର୍ଣ୍ଣ ଥିଲା। ଏଉତରେ ସୈନ୍ୟମାନେ ଇଲିସାଙ୍କ ନିକଟକୁ ଓହ୍ଲାଇ ଆସନ୍ତେ, ସେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, ମୁଁ ବିନୟ କରୁଅଛି, ଏହି ଲୋକମାନଙ୍କୁ ଅନ୍ଧତାରେ ଆଘାତ କର। ଏଥିରେ ସେ ଇଲିସାଙ୍କର ବାକ୍ୟାନୁଯାୟୀ ସେମାନଙ୍କୁ ଅନ୍ଧତାରେ ଆଘାତ କଲେ। ସେତେବେଳେ ଇଲିସା ସେମାନଙ୍କୁ କହିଲେ, ଏ ସେ ପଥ ନୁହେଁ କି ଏ ସେ ନଗର ନୁହେଁ, ମୋ ପଛେ ପଛେ ଆସ, ତୁମେମାନେ ଯେଉଁ ଲୋକକୁ ଖୋଜୁଅଛ ମୁଁ ତାହା କତିକି ତୁମମାନଙ୍କୁ ନେଇଯିବି। ତେଣୁ ସେମାନଙ୍କୁ ସମରିଆକୁ କଢ଼ାଇ ନେଲେ। ଏଥିରେ ସେମାନେ ସମରିଆରେ ଉପସ୍ଥିତ ହୁଅନ୍ତେ, ଇଲିସାଏ କହିଲେ, ହେ ସଦାପ୍ରଭୁ, ଏ ଲୋକମାନେ ଯେପରି ଦେଖିପାରିବେ ଏଥିପାଇଁ ସେମାନଙ୍କ ଚକ୍ଷୁ ମୁକ୍ତ କର। ତେଣୁ ସଦାପ୍ରଭୁ ସେମାନଙ୍କ ଚକ୍ଷୁ ମୁକ୍ତ କରନ୍ତେ ସେମାନେ ଦେଖିଲେ, ଆଉ ଦେଖ ସେମାନେ ସମରିଆର ମଧ୍ୟରେ ଅଛନ୍ତି। ତହିଁରେ ଇସ୍ରାଏଲର ରାଜା ସେମାନଙ୍କୁ ଦେଖି ଇଲିସାଙ୍କୁ କହିଲେ, ହେ ମୋହର ପିତ, ମୁଁ କ'ଣ ସେମାନଙ୍କୁ ଆଘାତ କରିବି? ତେଣୁ ସେ ଉତ୍ତର ଦେଲେ, ତୁମ୍ଭେ ସେମାନଙ୍କୁ ଆଘାତ କରିବ ନାହିଁ, ତୁମ୍ଭେ ଯେଉଁମାନଙ୍କୁ ଆପଣା ଖଡ଼ଗ ଓ ଆପଣା ଧନୁ ଦ୍ୱାରା ବନ୍ଦୀ କରି ନେଇଅଛ ସେମାନଙ୍କୁ କ'ଣ ଆଘାତ କରିବ? ସେମାନଙ୍କ ସମ୍ମୁଖରେ ରୋଟି ଓ ଜଳ ରଖ, ସେମାନେ ଭୋଜନ ପାନ କରି ଆପଣା ପ୍ରଭୁ ନିକଟକୁ ଯାଆନ୍ତୁ। ତହିଁରେ ସେମାନଙ୍କ ନିମନ୍ତେ ମହାଭୋଜ ପ୍ରସ୍ତୁତ କଲେ। ପୁଣି ସେମାନେ ଭୋଜନ ପାନ କଲାଉତାରେ ସେମାନଙ୍କୁ ବିଦାୟ କଲେ। ତେଣୁ ସେମାନେ ଆପଣମାନଙ୍କ ପ୍ରଭୁଙ୍କ ନିକଟକୁ ଗଲେ। ଏଉତାରେ ଅରାମର ସୈନ୍ୟଦଳ ଆଉ ଇସ୍ରାଏଲର ଦେଶକୁ ଆସିଲେ ନାହିଁ। ଏଥିଉତାରେ ଅରାମର ରାଜା ବିନ୍ ହଦଦ ଆପଣାର ସମସ୍ତ ସୈନ୍ୟ ଏକତ୍ର କରି ଯାଇ ସମରିଆକୁ ଅବରୋଧ କଲା। ତହିଁରେ ସମରିଆରେ ମହା ଦୁର୍ଭିକ୍ଷ ହେଲା, ଆଉ ଦେଖ ଏକ ଗର୍ଦ୍ଧବର ମୁଣ୍ଡ 80 ରୌପ୍ୟ ମୁଦ୍ରାରେ ଓ କପତମଳର ଏକ କାବ୍ର ଚତୁର୍ଥାଂଶ 5 ରୌପ୍ୟ ମୁଦ୍ରାରେ ବିକ୍ରୟ ହେବା ପର୍ଯ୍ୟନ୍ତ ସେମାନେ ତାହା ଅବରୋଧ କଲେ। ଏଥିରେ ଇସ୍ରାଏଲର ରାଜା ପ୍ରାଚୀର ଉପର ଦେଇ ଯିବାବେଳେ ଏକ ସ୍ତ୍ରୀ ତାଙ୍କ ପ୍ରତି ଡକା ପକାଇ କହିଲା, ହେ ମୋ ପ୍ରଭୁ ମହାରାଜ, ସାହାଯ୍ୟ କରନ୍ତୁ। ତହିଁରେ ସେ କହିଲେ, ଯେବେ ସଦାପ୍ରଭୁ ତୁମ୍ଭର ସାହାଯ୍ୟ ନ କରନ୍ତି, ତେବେ ମୁଁ କେଉଁଠାରୁ ତୁମ୍ଭକୁ ସାହାଯ୍ୟ କରିବି? କି ଖଳାରୁ କିବା ଦ୍ରାକ୍ଷାଯନ୍ତ୍ରରୁ? ଆହୁରି ରାଜା ତାହାକୁ କହିଲେ, ତୁମ୍ଭର କି ଦୁଃଖ ହୋଇଅଛି? ତେଣୁ ସେ ଉତ୍ତର ଦେଲା, ଏହି ସ୍ତ୍ରୀ ମୋତେ କହିଲା, ତୁମ୍ଭ ପୁଅଟିକୁ ମୋତେ ଦିଅ, ଆମ୍ଭମାନେ ତାକୁ ଆଜି ଖାଇବା, ପୁଣି ମୋ ପୁଅକୁ କାଲି ଖାଇବା। ତେଣୁ ଆମ୍ଭମାନେ ମୋ ପୁଅକୁ ସିଦ୍ଧ କରି ଖାଇଲୁ। ପୁଣି ଆରଦିନ ମୁଁ ତାହାକୁ କହିଲି, ତୁମ୍ଭ ପୁଅକୁ ଦିଅ, ଆମ୍ଭମାନେ ତାକୁ ଖାଇବା, ମାତ୍ର ସେ ଆପଣା ପୁଅକୁ ଲୁଚାଇଅଛି। ସେହି ସ୍ତ୍ରୀର ଏ କଥା ଶୁଣି ରାଜା ଆପଣା ବସ୍ତ୍ର ଚିରିଲେ। ସେତେବେଳେ ସେ ପ୍ରାଚୀର ଉପରେ ଯାଉଥିଲେ, ଆଉ ଲୋକମାନେ ଅନାଇ ଦେଖିଲେ ଯେ ସେ ବସ୍ତ୍ର ତଳେ ଦେହରେ ଅଖା ପିନ୍ଧି ଅଛନ୍ତି। ତେବେ ସେ କହିଲେ, ଯେବେ ଆଜି ସାଫଟର ପୁତ୍ର ଇଲିସାୟର ମସ୍ତକ ତାହା ଦେହରେ ରହେ, ତେବେ ପରମେଶ୍ୱର ମୋତେ ସେହି ଦଣ୍ଡ ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ। ମାତ୍ର ଇଲିସାୟ ଆପଣା ଗୃହରେ ବସିଥିଲେ ଓ ପ୍ରାଚୀନବର୍ଗ ତାଙ୍କ ସଙ୍ଗେ ବସିଥିଲେ। ଏପରି ସମୟରେ ରାଜା ଆପଣା ଛାମୁରୁ ଜଣେ ଲୋକ ପଠାଇଲେ, ମାତ୍ର ସେ ଦୂତ ଇଲିସାୟଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ଇଲିସାୟ ପ୍ରାଚୀନବର୍ଗଙ୍କୁ କହିଲେ, ଏହି ନରହତ୍ୟାକାରୀର ପୁତ୍ର କିପରି ମୋହର ମସ୍ତକ ନେବା ପାଇଁ ଲୋକ ପଠାଇଅଛି, ଏହା କ'ଣ ତୁମେମାନେ ଦେଖୁଅଛ? ଦେଖ, ସେ ଦୂତ ପହଞ୍ଚିବା ବେଳେ ଦ୍ୱାର ବନ୍ଦ କର ଓ ତାକୁ ଅଟକାଇବା ପାଇଁ ଦ୍ୱାର ଦୃଢ଼ କରି ଧର। ତାହାର ପ୍ରଭୁର ପଦଶବ୍ଦ କ'ଣ ତାହାର ପଛରେ ନାହିଁ? ପୁଣି ସେମାନଙ୍କ ସହିତ କଥାବାର୍ତ୍ତା କରୁ କରୁ ଦେଖ, ସେହି ଦୂତ ତାଙ୍କ ନିକଟକୁ ଓହ୍ଲାଇ ଆସିଲା, ଆଉ ସେ କହିଲା, ଦେଖ, ଏହି ଅମଙ୍ଗଳ ସଦାପ୍ରଭୁଙ୍କଠାରୁ। ମୁଁ କିହେତୁ ଆଉ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରିବି?